ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଖରିଫ୍ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 20 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଆବଶ୍ୟକ ସ୍ଥଳେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପଞ୍ଜିକରଣ ଅବଧି ବୃଦ୍ଧି କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଏହି ମାସ 19 ତାରିଖ ଠାରୁ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଅଛି। ପୁଣି ଯଦି କିଛି କମ୍ପ୍ଲେନ୍ ଆସିଲା ଯେ ଚାଷୀମାନେ ରେଜିଷ୍ଟ୍ରେସନ କରିପାରୁନାହାନ୍ତି ସର୍ଭର ଡାଉନ୍ କାରଣରୁ, ତାହେଲେ ଆମେ ଏକ୍ସଟେନ୍ସନ୍ କରିବା ପାଇଁ ପୁଣି ଚେଷ୍ଟା କରୁ। ଯେଉଁମାନଙ୍କର ରେକର୍ଡ଼ ତାଙ୍କ ବାପା ନାଁରେ ଥିବ ବା ଜେଜେବାପା ନାଁରେ ଥିବ ବା ଅଜାଙ୍କ ନାଁରେ ଥିବ, ସେମାନେ ଗୋଟେ ଅଣ୍ଡରଟେକିଂ ଫର୍ମ ଅଛି, ସେ ଫର୍ମରେ ଦସ୍ତଖତ କରିଦେଇକରି ରେଜିଷ୍ଟ୍ରେସନ କରିପାରିବେ।
ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଚାଲିଥିବା 2-ଦିନିଆ ଜାତୀୟ ଗରିମା କର୍ମଶାଳା ଗତକାଲି ଉଦ୍ଯାପିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଯାପନୀ ସମାରୋହରେ ଯୋଗଦେଇ ପରିମଳ କର୍ମଚାରୀଙ୍କ ଅଧିକାର ସୁରକ୍ଷା ନେଇ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଏହି ଜାତୀୟସ୍ତରୀୟ କର୍ମଶାଳା ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହେବ। ପଞ୍ଜିକୃତ ହୋଇଥିବା 1000 ଆବେଦନକାରୀଙ୍କର ଅଭିଯୋଗର ଆଜି ଶୁଣାଣି କରାଯିବ। ସକାଳ 8:00 ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ସ୍ଥିତି ନେଇ ଗତକାଲି ପୁନଃ ସମୀକ୍ଷା କରାଯାଇଛି। ସର୍ବେକ୍ଷଣ ଦଳଗୁଡ଼ିକ ପ୍ରଭାବିତ ଅଞ୍ଚଳର କୁକୁଡ଼ା ଫାର୍ମରେ ପରିସ୍ଥିତିର ଯାଞ୍ଚ କରିଛନ୍ତି। 4 କୁକୁଡ଼ା ଫାର୍ମକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଥିବା ବେଳେ ଆସନ୍ତା 5 ଦିନ ମଧ୍ୟରେ ଆହୁରି 20 କୁକୁଡ଼ା ଫାର୍ମ ବିଶୋଧନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସର୍ବେକ୍ଷଣ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଯକୃତ ବା ଲିଭର ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2010 ଏହି ଦିବସ ପାଳନ ହୋଇଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ପୃଥିବୀରେ ପ୍ରତି 30 ସେକେଣ୍ଡରେ ଜଣେ ହେପାଟାଇଟିସ୍ ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ହୋଇଥାଏ। ଚଳିତ ବର୍ଷ ହେପାଟାଇଟିସ୍ ଦିବସର ବାର୍ତ୍ତା ହେଉଛି, ଆସନ୍ତୁ ସଚେତନ ଓ ସକ୍ରିୟ ରହି ଭାଇରାଲ୍ ହେପାଟାଇଟିସ୍ ବିରୁଦ୍ଧରେ କାର୍ଯ୍ୟ କରିବା ଏବଂ ଏହାର ଶୃଙ୍ଖଳକୁ ପ୍ରତିହତ କରିବା। ଜଣେ ନବଜାତ ଶିଶୁକୁ ଜନ୍ମ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦିଆଯିବା ନିତ୍ୟାନ୍ତ ଜରୁରୀ। ଏହି ଟିକା ସବୁ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍ଧ ହୋଇପାରୁଛି। ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ମଧ୍ୟ ପାଳନ କରାଯାଉଛି। ପ୍ରାକୃତିକ ପରିବେଶର ସୁରକ୍ଷା ସହିତ ପ୍ରାଣୀଙ୍କର ସଂରକ୍ଷଣ ଲାଗି ଏହି ଦିବସ ପାଳନ କରାଯାଉଛି। ପଞ୍ଜିକରଣ ବାତିଲ ହୋଇଥିବା ଗାଡ଼ିଗୁଡ଼ିକର ଚଳାଚଳ ଉପରେ କଟକଣା ଲାଗୁ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। କ୍ରମାଗତ 5 ଥର ଚାଲାଣ କଟିବା ପରେ ନୋଟିସ୍ର ଉତ୍ତର କିମ୍ବା ଜୋରିମାନା ଅର୍ଥ ପୈଠ କରୁନଥିବା ଗାଡ଼ିଗୁଡ଼ିକର ପଞ୍ଜିକରଣ ରଦ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଖସାପଡ଼ା ଲାଗି ନୀତି ଆଜି ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତ ନୀତି ହେବ। ଏହି ନୀତି ପାଇଁ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ 20 ମାମଲାର ଆପୋଷ ସମାଧାନ ହୋଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲାର ଯାଜପୁର ଏବଂ ଦଶରଥପୁର ବ୍ଲକର 13 ପଞ୍ଚାୟତର 24 ଗାଁ ବୈତରଣୀ ନଦୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। 6594 ଜଣ ପ୍ରଭାବିତ ହୋଇଥିବା ସ୍ଥଳେ 644 ଜଣଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ମନୀଷ ଅଗ୍ରୱାଲଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଅମ୍ବର କୁମାର କର ଆଭାସୀ ମାଧ୍ୟମରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବୈତରଣୀ ନଦୀ ବନ୍ୟାରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଧାମନଗର ଭଣ୍ଡାରୀପୋଖରୀ ଓ ତିହିଡ଼ି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ସମୀକ୍ଷା କରିବା ସହ ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ସେହି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ସାହାଣିକ ଫୁଟବଲ ଚାମ୍ପିୟନ୍ସିପ୍ ଟାଇଟଲ୍ ହାସଲ ପାଇଁ କଟକ ଏବଂ ସମ୍ବଲପୁର ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ମଧ୍ୟରେ 2 ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି। ଆସନ୍ତା ପହିଲାରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ରେ ପ୍ରଥମ ଏବଂ 3 କେନ୍ଦୁଝର ଷ୍ଟାଡିୟମ୍ଠାରେ ଦ୍ୱିତୀୟ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବ୍ରହ୍ମପୁର ଜୋନ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଟାଇବ୍ରେକର ଜରିଆରେ ସମ୍ବଲପୁର 5-4 ଗୋଲ୍ରେ କୋରାପୁଟକୁ ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।